26:15 ଦିନେ ଜଣେ କୁଷ୍ଠି ଯୀଶୁଙ୍କ ନିକଟକୁ ଆସିଲେ। ଯୀଶୁଙ୍କ ଚାମୁରେ ଜାନୁପାତି କହିଲା, ଆପଣ ଯଦି ଇଚ୍ଛା କରନ୍ତି ମୋତେ ସୂଚି କରିପାରନ୍ତି। ଅନ୍ୟମାନେ ସେ କୁଷ୍ଠ ନିକଟକୁ ଯିବାକୁ ଭୟ କଲେ, କିନ୍ତୁ ଯୀଶୁ ତା ପାଇଁ ଦୟାରେ ବିଗଡ଼ିତ ହେଲେ। ତେଣୁ ଯୀଶୁ ତାଙ୍କୁ ସ୍ପର୍ଶ କରି କହିଲେ, ମୁଁ ଇଚ୍ଛା କରୁଅଛି, ସୂଚି ହୁଅ। ତତ୍କ୍ଷଣାତ୍ ସେ ଲୋକ କୁଷ୍ଠିରୁ ସୂଚି ହେଲା। ସେ ସୂଚି ହେଲା ବୋଲି ସମସ୍ତଙ୍କୁ ଖୁସିରେ କହିଲା। ବନ୍ଧୁଗଣ, ପାପ ଗୋଟିଏ କୁଷ୍ଠରୋଗ ପରି, ତାହା ଆମକୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରୁଛି। କିନ୍ତୁ ଆମେ ଯୀଶୁଙ୍କ ନିକଟକୁ ଆସିଲେ ସେ ଆମକୁ ପାପରୁ ପରିଷ୍କାର କରନ୍ତି।